ଆଲୋ 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 ଆଲୋ
ମତେ ଛାଡେ ମୁଁ ଆଜି ମରିବି।
ଆଲୋ କ'ଣ ପାଇଁ ମରିବୁ, କ'ଣ ହେଇଛି କି?
ମୁଁ ଯେତେ ଥେଇ ଥେଇ ହଉଛି ମୋର ଲାଇକ୍ ଫଲୋର୍ସ କିଛି ବଢୁ ନାହାନ୍ତି।
ଲଜୁ ଗୁଣି ଖାଇ ଏଇ କଥା ପାଇଁ ମରୁଛି। ଆମ ଗାଁ ରମା ଝିଅର 300 ଫଲୋଅର୍ସ ଥିଲେ, ହେଲେ ଏବେ ତା ଡାହାଣ ପଟରେ କେ ଲାଗିଯାଇଛି। ଆଲୋ ହଁ ଲଉ, ତୋର କେ ନୁହଁ, ତୋର ଏମ୍ ଲାଗିବ। ମାର୍କେଟକୁ ବାବା ମୋହାଲ ମାଣ୍ଡା ଆସିଛନ୍ତି, ଥରେ ତାଙ୍କ ପାଖକୁ ଗଲେ ତୋର ଲାଇକ୍ ଫଲୋ ସବୁ ବଢ଼େଇଦେବେ।
ହାଇ ହ୍ୟାଲୋ ସିଷ୍ଟର, ଦିସ୍ ଇଜ୍ ମୋହାଲ ମାଣ୍ଡା, ହ୍ୱାଟ୍ସ ୟୋର୍ ପ୍ରୋବ୍ଲେମ୍? ୟୁ କ୍ୟାନ୍ ସେ ଟିକେ ବାଳିକା ମିଳିବରେ ମଉକା ରୁହ ଟିକେ ବାଳିକା। ଆରେ ଫଲୋଅର୍ସ ବଢ଼ିବେ ଗଣ୍ଡାକୁ ଗଣ୍ଡା। ସିନେମା କରିବ ଅଫର ଦେବେ ରେ ଆମରି କାକା, ରଜନୀକାନ୍ତର ହିରୋହିନ ହବ କହୁଛି ତୁମର ହସ୍ତରେଖା। ଜବର ଫର୍ମୁଲା ଦଉଛି ତୁମକୁ ଲଗର ଦେଖିକି ଭଲ ପାଅ, ଲାଇକ୍ ମିଳିବ ଗଦା ଗଦା ପୁଣି ଯଥା ଶୀଘ୍ର ତୁମେ ବାହା ହୁଅ। ଚନ୍ଦ୍ରମୁଖୀ ମାଧୁରୀ ସହରିଆ ସୁନ୍ଦରୀ, ଚନ୍ଦ୍ରମୁଖୀ ମାଧୁରୀ ଖାଉ ନ ସକାଳୁ ଚକୁଳି ମଣ୍ଡା।
ମାଣ୍ଡୁ ମାଣ୍ଡାକୁ ନେଇକି ପଳେଇଲା, ତମେ କାହିଁ ଆଇଡିଆ ଦଉଥିଲ?
ଏ ମୋହାଲ ମାଣ୍ଡା
ବାବା 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 ମୋର ଟିକେ ବଢେଇ ଦିଅ।
କ'ଣ
ଲାଇକ୍ ଆଉ ଫଲୋ?
ଏ ମୋହାଲ ମାଣ୍ଡା ବାବା।